ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ରାଇଜେ ଆଇବା ବଛର ଜାନୁଆରୀ ମାସେ ହେବା ପଞ୍ଚାୟତ ଆଉ ପୌର ନିର୍ବାଚନ, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୁକ୍ତ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଥି ରତ୍ନଭଣ୍ଡାର ଗଣତି ମଣ୍ଡତି ଲାଗେ ଅନୁମୋଦିତ ହେଲା ସଂଶୋଧିତ ମାର୍ଗଦର୍ଶିକା। ମହାନଦୀ ଜଳ ବିବାଦ କି ନେଇକରି ଭୁବନେଶ୍ୱର ହେଲା ଉଚ୍ଚସ୍ତରୀୟ କମିଟି ବୈଠକ। ଆଉ ରାଜ୍ୟର 10 ଆକାଂକ୍ଷୀ ଜିଲ୍ଲାର ଶୁଭାରମ୍ଭ ହେଲା ନାରୀ ଅଦାଲତ। ଏଥର ପୁରା ଖବର। ରାଜ୍ୟ ଆଇବା ବଛର ଜାନୁଆରୀ ଆଉ ଫେବୃଆରୀ ମାସେ ପଞ୍ଚାୟତ ଆଉ ପୌର ନିର୍ବାଚନ ହେବା। ପୌର ନିର୍ବାଚନକେ ନେଇକରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫରୁ ଆଜି କଟକ କେନ୍ଦ୍ରାଞ୍ଚଳ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରନ ହୋଇଥିବା ଆର୍ଡିସି ସ୍ତରୀୟ ଗୋଟିଏ ପ୍ରସ୍ତୁତି ବୈଠକ ଉତ୍ତରୁ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଏହି ସୂଚନା ଦେଇଛନ୍। ଶ୍ରୀ ପାଢ଼ୀ କହିଛନ୍, ଆଇବା ଜାନୁଆରୀ ମାସେ ପଞ୍ଚାୟତ ଆଉ ପୌର ସଂସ୍ଥାମାନଙ୍କର କାର୍ଯ୍ୟକାଳ ଶେଷ ହେଉଛି, ହେଥିଲାଗି ନିର୍ବାଚନ ପ୍ରକ୍ରିୟା ଲାଗି ନିର୍ବାଚନ ଆୟୋଗ ତରଫ ପ୍ରସ୍ତୁତି ମୂଲ ହୋଇଯାଇଛି। ନିର୍ବାଚନ ଲାଗି ଭୋଟର ତାଲିକା ପ୍ରସ୍ତୁତି ଆଉ ନିର୍ବାଚନ ବାବଦ ଭିନ୍ ଭିନ୍ ବିଷୟ ଉପରେ ବୈଠକଟି ଆଲୋଚନା କରାଯାଇଥିଲା ବୋଲି ଶ୍ରୀ ପାଢ଼ୀ କହିଛନ୍।
ଆଗାମୀ ବର୍ଷ ଜାନୁଆରୀ ଫେବୃଆରୀ ମାସରେ ଆମର ନିର୍ବାଚନ ହେବାର 5 ଶେଷ ହୋଇଯାଉଛି ଏବଂ ନୂଆ ନିର୍ବାଚନ ହେବ। ପଞ୍ଚାୟତ ଏବଂ ପଞ୍ଚାୟତର ସବୁ ସରପଞ୍ଚ ସମିତି, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ମେମ୍ବର ଏବଂ ପୌରର ଚେୟାରମ୍ୟାନ, କାଉନସିଲର, କର୍ପୋରେଟର, ମେୟର, ତେଣୁ ସେହି ନିର୍ବାଚନ ପାଇଁ ଆମର ଏଇଟା ଗୋଟେ ପ୍ରାକ୍ ପ୍ରସ୍ତୁତି ବ୍ୟବସ୍ଥା।
ବୈଠକଟି କେନ୍ଦ୍ରାଞ୍ଚଳ ରାଜସ୍ୱ ରେଞ୍ଜର 10 ଜିଲ୍ଲାର ଜିଲ୍ଲାପାଳ, ପୌର ଆୟୁକ୍ତ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରର ଭିତର ଆଉ ବାହାର ରତ୍ନଭଣ୍ଡାର ଗଣତି ମଣତି ଲାଗି ବନାହୋଇଥିବା ସଂଶୋଧିତ ମାର୍ଗଦର୍ଶିକାକେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକଟି ଅନୁମୋଦନ କରାଯାଇଛି। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକର ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଅନୁମୋଦନ ଉତ୍ତରୁ ଶୁଭ ସମୟ ଦେଖିକରି ରତ୍ନ ଅଳଙ୍କାରର ଗଣତି ମଣତି ମୂଲ କରାଯିବା। ଏଥିଲାଗି 11 ପୃଷ୍ଠାର ଏସ୍ଓପି ତିଆରି କରାଯାଇଛି। ସବୁ ଅଳଙ୍କାରର ଡିଜିଟାଇଜେସନ୍ କରବାରକେ ବୈଠକଟି ଧାରିଜ କରାଯାଇଛି। ଶ୍ରୀମନ୍ଦିର ଭିତରକେ ଭକ୍ତମାନ ବାଗି ସେବାୟତମାନେ ଭିଲ୍ ଆଉ ମୋବାଇଲ ନେଇକରି ଯାଇନାଇପାରନ୍। କେନ୍ସି ସୁରକ୍ଷାକର୍ମୀ ମନ୍ଦିର ପରିସରନ ଖୋଲାଖୋଲି ଫୋନ୍ ବ୍ୟବହାର କରିନାଇପାରନ୍। ମହାପ୍ରଭୁମାନଙ୍କ ରତ୍ନପଲଙ୍କ ତିଆରି କରାଯାଇଛି। ସ୍ଥିତି ଆଉ ଲଗନ ଦେଖିକରି ଇ ତାକେ ବ୍ୟବହାର କରାଯିବା। ଖୁବ୍ ଜଲ୍ଦି ଗୁଣ୍ଡିଚା ମନ୍ଦିର ନଭିଲ୍ ଭକ୍ତମାନଙ୍କ ଲାଗି ଖୋଲାଯିବା। ସେନ୍ତା ଭକ୍ତ ନିବାସ ଲାଗି କରାଯାଇଥିବା 500 ପାର୍କିଂ ଫିସ୍କେ 240 କରାଯାଇଛି ବୋଲି ବୈଠକ ଉତ୍ତରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ପ୍ରାକ୍ ବଜେଟ୍ 2026-27 ପ୍ରସ୍ତୁତିକୁ ନେଇକରି ଆଜିଠାରୁ ରାଜ୍ୟ ସରକାରଙ୍କ ତରଫ ଭୁବନେଶ୍ୱର ଲୋକସେବା ଭବନର ଆଲୋଚନା ମୂଲ ହୋଇଛି। ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଆଉ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଭିନ୍ ଭିନ୍ ବିଭାଗ ବଜେଟ୍ ବାବଦେ ଆଲୋଚନା କରାଯାଇଥିଲା। ଆଇବାକାଲ ଇ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା। ସମୃଦ୍ଧ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ନଜରଟି ରଖିକରି ଆଇବା 2 ଲାଗି ବଜେଟ୍ ଅଟକଳ ତିଆରି କରବାରକେ ସରକାରଙ୍କ ତରଫ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱର ରାଜୀବ ଭବନ ପରିସରନ ଓଡ଼ିଶା ଛତିଶଗଡ଼ ମହାନଦୀ ଜଳ ବିବାଦକୁ ନେଇକରି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜଳସମ୍ପଦ ବିଭାଗ ତରଫ ବିଭାଗକୁ ନେଇକରି ଟ୍ରିବ୍ୟୁନାଲ୍ର ଚାଲିଥିବା ଆଲୋଚନା ଆଉ ପ୍ରକ୍ରିୟାମାନଙ୍କ ବାବଦେ ଆଲୋଚନା କରାଯାଇଥିଲା। ବିଷୟ ଜଟିଳତା ଆଉ ଭାବପ୍ରବଣତାକୁ ନଜରଥି ରଖିକରି ଭିନ୍ ଭିନ୍ ଗଠନମୂଳକ ଆଲୋଚନା ଆଉ ଆଇନଗତ ପାରଦର୍ଶିତା ଜରି ଓଡ଼ିଶାର ନ୍ୟାର୍ଯ୍ୟ ଜଳଭାଗ ସୁନିଶ୍ଚିତ କରବାର ଲାଗି ବୈଠକଟି ଆଲୋଚନା କରାଯାଇଥିଲା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।
ଆଜି ନିଷ୍ପତ୍ତି ହୋଇଛି କି ଯେଉଁମାନେ ଷ୍ଟେକ୍ ହୋଲ୍ଡର୍ସ ବୋଲେ ସର୍ବଦଳୀୟ, ଆସନ୍ତା 23 ମହାନଦୀ ବିଷୟକୁ ନେଇକରି ସର୍ବଦଳୀୟ ଆଲୋଚନା ହେବ। ଯେଉଁ ଆଲୋଚନାକୁ ନେଇକରି ଆମେ ଛତିଶଗଡ଼ ସରକାର ସାଙ୍ଗରେ ୟାକୁ ଆଗକୁ ଆଲୋଚନା କରିବା ପାଇଁ ଯିବୁ।
ଆଜିର ବୈଠକଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ନିରଞ୍ଜନ ପୂଜାରୀ, ସୋଫିଆ ଫେରଦୋସ, ସରୋଜ ପ୍ରଧାନ, ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆର 10 ପୂର୍ତ୍ତି ଅବସରରେ ଉଚ୍ଚଶିକ୍ଷା ବିଭାଗ ତରଫ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଚାଲିଥିବା ରାଜ୍ୟସ୍ତରୀୟ ନୂଆ ସୃଜନ ଆଉ ଷ୍ଟାର୍ଟଅପ୍ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତା 14 ବିଶ୍ୱବିଦ୍ୟାଳୟର 72 ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ଅବସରରେ 10 ଶ୍ରେଷ୍ଠ ଷ୍ଟାର୍ଟଅପ୍ ପ୍ରକଳ୍ପକେ ବଛାଯାଇକରି 5 ଲକ୍ଷ ଟଙ୍କା ଲେଖା ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି। ହଜ୍ ତୀର୍ଥଯାତ୍ରା ଲାଗି ସମୟସୀମା ଆଇବା 25 ତାରିଖ ତକ ବଢ଼ାଯାଇଛି। ସମୟ ଅନୁସାରେ ଠିକ୍ ଭାବେ ସବୁ ପ୍ରକାର ପ୍ରକ୍ରିୟା ଶେଷ କରିବାର୍କେ ଏ ସମୟ ବଢ଼ାଯାଇଛି ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ଇତାର ଉତ୍ତରୁ ଆଉ ଅତକା ସମୟ ଦିଆ ନାଇଯାଏ। ହଜ୍ ଲାଗି ବୁକିଂ ଆଉ ଅଲଗା ସବୁ କାଗଜପତ୍ର କାମ ଶେଷ କରିବାର୍କେ ହଜ୍ ଯାତ୍ରୀମାନଙ୍କୁ ମନ୍ତ୍ରଣାଳୟ ତରଫ ପରାମର୍ଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱର ମହିଳା ଆଉ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟନ ବିଭାଗର ବହୁମୁଖୀ କଲ୍ୟାଣକାରୀ ଅଭିଯାନମାନଙ୍କର ଶୁଭାରମ୍ଭ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା 10 ଆକାଂକ୍ଷୀ ଜିଲ୍ଲାର ସଚେତନତା ନ୍ୟାୟ ଆଉ ସମାଧାନର ବିକଳ୍ପ ମଞ୍ଚ ଭାବେ ନାରୀ ଅଦାଲତର ଶୁଭାରମ୍ଭ କରିବା ସହିତ ଖୋର୍ଦ୍ଧା ଆଉ ଗଜପତି ଜିଲ୍ଲାର ସମନ୍ୱିତ ବାତ୍ସଲ୍ୟ ସଦନର ଆଭାସୀ ଜରିଆ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଇତର ସହିତ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଜାତୀୟ ଶିଶୁ କନ୍ୟା ସପ୍ତାହର ଶୁଭାରମ୍ଭ ଆଉ ପାଲନା ଯୋଜନାର ମାର୍ଗଦର୍ଶିକାର ଉନ୍ମୋଚନ କରିଛନ୍ତି। ଯାଜପୁରର ନୂଆକରି ତିଆରି ହୋଇଥିବା ଉତ୍କଳ ବାଳାଶ୍ରମ ଆଉ ଆଧୁନିକ ରୋଷେଇ ଘରର ବ୍ୟବସ୍ଥାର ଭିତ୍ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏ ଅବସରରେ ପୂର୍ତ୍ତ ଆଉ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଲ୍ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ଦେବଗଡ଼ ଜିଲ୍ଲା ଗସ୍ତ କରିକି ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ତିଲେଇବଣୀ ବ୍ଲକ କନ୍ସର ପଞ୍ଚାୟତର ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟନ କରିବା ସହିତ ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବଥି ଯୋଗ ଦେଇକରି ଶିକ୍ଷା ବ୍ୟବସ୍ଥାକେ ଆହୁରି ବରକସ କରିବା ଲାଗି ଛାତ୍ରଛାତ୍ରୀ ଆଉ ଶିକ୍ଷକମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲାର ଆଜି ବିକଶିତ ଭାରତ ଜି ରାମଜୀ ଆଇନ 2025 ବାବଦ ଜନଜାଗରଣ ଅଭିଯାନର ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଯାଇଛି। କର୍ମଶାଳାଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍ଗ ଯୋଗ ଦେଇକରି ଏହି ଯୋଜନା ଗାଁ ଇଲାକାର ନିଯୁକ୍ତି ଆଉ ସାମାଜିକ କଲ୍ୟାଣ ସହିତ ବିକଶିତ ଭାରତ ଗଠନ ଦିଗେ ବଡ଼ ଭୂମିକା ନେବା ବୋଲି କହିଛନ୍ତି। ନୂଆ ଆଇନ୍ଥି ଅତକା କାମ ସାଙ୍ଗେ ଠିକ୍ ସମୟଥି ମଜୁରୀ ଦେବାଟା ସୁନିଶ୍ଚିତ କରାଯାଇଛି। ବାୟୋମେଟ୍ରିକ୍ ହାଜରା ଆର୍ ଏଆଇ ଆଧାରିତ ତଦାରଖ ବ୍ୟବସ୍ଥା ଜରିଆ ବ୍ୟବସ୍ଥାଥି ଫଟିକ ଆନ୍ବାର ଆଉ ଶ୍ରମିକମାନଙ୍କର ଅଧିକାରକେ ଆହୁରି ସୁରକ୍ଷିତ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ମାହାଲିଙ୍ଗ କହିଛନ୍ତି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବହ୍ନୀ କନ୍ୟା ପାର୍ବତୀ ଗିରିଙ୍କର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆଜି ତାଙ୍କର ଜନ୍ମମାଟ ବରଗଡ଼ ଜିଲ୍ଲା ସମଲେଇପଦର ଗାଁର ସାମୁହିକ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ବିଜେପୁର ବିଧାୟକ ସନତ ଗଡ଼ତିଆ ସଫେଇ କାର୍ଯ୍ୟକ୍ରମଟି ସାମିଲ ହୋଇକରି ପାର୍ବତୀ ଗିରିଙ୍କୁ ସାହସ ତ୍ୟାଗ ଆଉ ସହାନୁଭୂତିର ପ୍ରତୀକ ଭାବେ ସୂର୍ତ୍ତା କରାଯାଇସି ବୋଲି କହିଛନ୍ତି। ସେ ଦେଖାଇଥିବା ବାଟ ଅନୁସରଣ କରିକରି ବିକଶିତ ବରଗଡ଼ ଆଉ ବିକଶିତ ଭାରତ ଗଠନ କରିବା ଦିଗେ ସଭେ ଆଗ୍କେ ବଢ଼୍ମା ବୋଲି ଶ୍ରୀ ଗଡ଼ତିଆ କହିଛନ୍ତି। ବଲାଙ୍ଗୀର ପୌର ପରିଷଦ ତରଫ ସହର ପୃଥ୍ୱୀରାଜ ଖେଲ ପଡ଼ିଆନ ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଅବସରରେ ଆଜି ଗୋଟିଏ ଖାସ୍ ସମାରୋହର ଆୟୋଜନ କରାଯାଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା କାର୍ଯ୍ୟକ୍ରମଟି ଯୋଗ ଦେଇକରି ବନ୍ଦେ ମାତରମ୍ର ଉପଲବ୍ଧି ଆଉ ଗୁରୁତ୍ୱ ବାବଦେ ବୁଝାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇଥିଲା। ବୌଦ୍ଧ କଚେରୀ ପଡ଼ିଆନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ହୋଇଯାଇଛି। ମେଳାଥି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସରକାରଙ୍କ ଭିନ୍ ଭିନ୍ ଯୋଜନାରୁ ଚାଷୀମାନେ କେନ୍ତାକରି ଲାଭ ପାଇପାରିବେ ସେ ବାବଦେ ବୁଝାଇଥିଲେ। ମେଳାଥି ଭିନ୍ ଭିନ୍ ଷ୍ଟଲ୍ ଜରିଆ ସରକାରୀ ଯୋଜନାମାନଙ୍କର ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ଜିଲ୍ଲା କୋର୍ଟ ପରିସନ୍ନ କିନ୍ନରମାନଙ୍କର ଅଧିକାର ଉପରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ପ୍ରାଧିକରଣ ଅଧ୍ୟକ୍ଷ ପ୍ରତାପ ପାତ୍ରଙ୍କ ଅଧ୍ୟକ୍ଷତା ଦେଇ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଦଣ୍ଡାଧୀଶ ନିରଞ୍ଜନ ପାତ୍ର ରେଜିଷ୍ଟ୍ରାର ଜୟପ୍ରକାଶ ନାୟକଙ୍କ ସହିତ ବିଚାରପତି ଆଉ ଓକିଲମାନେ ଉପସ୍ଥିତ ଥିଲେ। ଏ ଅବସରରେ ଅତିଥି ଭାବେ କିନ୍ନରମାନଙ୍କର ଅଧିକାର ଆଉ ସେମାନଙ୍କର ଲାଗି ଥିବା ସରକାରୀ ସହାୟତା ବାବଦେ ବୁଝାଇଥିଲେ। ଜାତୀୟ ଭୋଟର ଦିବସ ପାଳନ ଲାଗି ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିକରି ଆଇବା 25 ତାରିଖ ଦିନ ସୁରୁଖୁରୁଥି ଜାତୀୟ ଭୋଟର ଦିବସ ପାଳନ କରିବା ଲାଗି ସମକର ସହଯୋଗ କାମନା କରିଥିଲେ। ଜାତୀୟ ଭୋଟର ଦିବସ ଲାଗି ଆଇବା 20 ତାରିଖ ଦିନ ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯିବା। 25 ତାରିଖ ଦିନ ସକାଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟନୁ ଗୋଟିଏ ସଚେତନତା ଶୋଭାଯାତ୍ରା ବାହାରିକରି ସହର ପରିକ୍ରମା କରିବା ବୋଲି ବୈଠକଟି ଧାରିଜ କରାଯାଇଛି। ପାଣିପାଗ ରାଜ୍ୟ ଆଇବାକାଲି ତକ ଶୀତର ପ୍ରଭାବ ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ପଶ୍ଚିମା ଝଡ଼ର ପ୍ରଭାବଟି ସୋମବାର ଦିନ ରାତିର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ିବା ଆଉ ଶୀତ କମ୍ବା। ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ 8 ଜିଲ୍ଲାର ଜବର ଶୀତ ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ରାଜ୍ୟ ଆଇବା ବଛର ଜାନୁଆରୀ ମାସେ ହେବା ପଞ୍ଚାୟତ ଓ ପୌର ନିର୍ବାଚନ ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୁକ୍ତ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକଟି ରତ୍ନଭଣ୍ଡାର ଗଣତି ମଣ୍ଡି ଲାଗି ଅନୁମୋଦିତ ହେଲା ସଂଶୋଧିତ ମାର୍ଗଦର୍ଶିକା ମହାନଦୀ ଜଳ ବିବାଦକୁ ନେଇକରି ଭୁବନେଶ୍ୱରନ ହେଲା ଉଚ୍ଚସ୍ତରୀୟ କମିଟିର ବୈଠକ ଆଉ ରାଜ୍ୟର 10 ଆକାଂକ୍ଷୀ ଜିଲ୍ଲାର ଶୁଭାରମ୍ଭ ହେଲା ନାରୀ ଅଦାଲତ ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା ଜୁହାର।